आकाशवाणी। ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ଫ୍ରାନ୍ସର ଏଭିଆନ୍ଠାରେ ଆଜିଠାରୁ ଆରମ୍ଭ ହେବ ତିନିଦିନିଆ 52ତମ G7 ରାଜ୍ୟଗୋଷ୍ଠୀ ସମ୍ମିଳନୀ। ଆସନ୍ତାକାଲି ଯୋଗଦେବେ ପ୍ରଧାନମନ୍ତ୍ରୀ। ସ୍ଲୋଭାକ୍ ପ୍ରତିପକ୍ଷଙ୍କ ସହ ଆଜି ପ୍ରଧାନମନ୍ତ୍ରୀ କରିବେ ଦ୍ୱିପାକ୍ଷିକ ଆଲୋଚନା। ନିଟ୍ ୟୁଜି ପୁନଃ ପରୀକ୍ଷା ପାଇଁ ଜାରି ହେଲା ଆଡ୍ମିଟ୍ କାର୍ଡ। ଆଇସିସି ମହିଳା T20 ବିଶ୍ୱକପ୍ ପ୍ରତିଯୋଗିତାରେ ପାକିସ୍ତାନକୁ 64 ରନ୍ରେ ପରାସ୍ତ କଲା ଭାରତ ଏବଂ ଫିଫା ବିଶ୍ୱକପ୍ ପ୍ରତିଯୋଗିତାରେ କୁରାସାଓକୁ ପରାସ୍ତ କଲା ଜର୍ମାନୀ। ବାଉନ୍ତମ G7 ରାଜ୍ୟଗୋଷ୍ଠୀ ସମ୍ମିଳନୀ ଆଜି ଫ୍ରାନ୍ସର ଏଭିଏନ୍ଠାରେ ଆରମ୍ଭ ହେଉଛି। ଏହି ତିନିଦିନିଆ କାର୍ଯ୍ୟକ୍ରମରେ G7 ସଦସ୍ୟ କାନାଡ଼ା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ, ବ୍ରିଟେନ୍, ଆମେରିକା ଏବଂ ୟୁରୋପୀୟ ସଂଘ ଯୋଗଦେବେ। ଏଥିସହିତ ଫ୍ରାନ୍ସ ପକ୍ଷରୁ ଭାରତ, ବ୍ରାଜିଲ, ଇଜିପ୍ଟ, କେନିଆ, ଦକ୍ଷିଣ କୋରିଆ, କାତାର, ସାଉଦି ଆରବ, ସିରିଆ, ୟୁକ୍ରେନ୍ ଏବଂ ୟୁନାଇଟେଡ୍ ଆରବ ଏମିରେଟ୍ସକୁ ଭାଗିଦାରୀ ରାଷ୍ଟ୍ର ଭାବେ ନିମନ୍ତ୍ରଣ କରାଯାଇଛି। ଭାରତ ତ୍ରୟୋଦଶ ଥର G7 ରାଜ୍ୟଗୋଷ୍ଠୀ ସମ୍ମିଳନୀର ଭାଗିଦାରୀ ରାଷ୍ଟ୍ର ଭାବେ ଅଂଶଗ୍ରହଣ କରିବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଅଧିବେଶନରେ ଅଂଶଗ୍ରହଣ କରିବେ। ପ୍ରଧାନମନ୍ତ୍ରୀ ରାଜ୍ୟଗୋଷ୍ଠୀ ସମ୍ମିଳନୀରେ ବିଶ୍ୱର ଭୂ ରାଜନୈତିକ କ୍ଷେତ୍ରରେ ଭାରତର ଭୂମିକା ନେଇ ନିଜର ମତାମତ ପୋଷଣ କରିବେ। ଭାରତ ଏକ ପ୍ରାରମ୍ଭିକ ଅର୍ଥନୈତିକ ଶକ୍ତିକେନ୍ଦ୍ର ଭାବେ G7 ରାଜ୍ୟଗୋଷ୍ଠୀରେ ଗୁରୁତ୍ୱ ରହିଛି। ଏଥିସହିତ ବିଶ୍ୱରେ କୂଟନୈତିକ ସେତୁ ସ୍ଥାପନ ଏବଂ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ରଣନୀତିକ ମୁଖପାତ୍ର ରୂପେ କାର୍ଯ୍ୟ କରୁଛି। ସମଗ୍ର ବିଶ୍ୱରେ ଭୂ ରାଜନୈତିକ ଉତ୍ତେଜନା, ଅର୍ଥନୈତିକ ଅସ୍ଥିରତା ଏବଂ ନୂତନ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଦ୍ରୁତ ପରିବର୍ତ୍ତନ ହେଉଥିବାବେଳେ ଏହି ସମ୍ମିଳନୀର ଗୁରୁତ୍ୱ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସ୍ଲୋଭାକିଆର ରାଜଧାନୀ ବ୍ରାଟିସ୍ଲାଭାଠାରେ ସ୍ଲୋଭାକର ପ୍ରଧାନମନ୍ତ୍ରୀ ରୋବର୍ଟ ଫିକୋଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ସେ ମଧ୍ୟ ସ୍ଲୋଭାକର ରାଷ୍ଟ୍ରପତି ପିଟର ପେଲିଗ୍ରିମିଙ୍କୁ ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି। ଫ୍ରାନ୍ସ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ସ୍ଲୋଭାକିଆକୁ ଦୁଇଦିନିଆ ଗସ୍ତରେ ଯାଇ ଗତକାଲି ରାତିରେ ବ୍ରାଟିସ୍ଲାଭାଠାରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ତାଙ୍କର ଏହି ଗସ୍ତ ଭାରତ ସ୍ଲୋଭାକିଆ ମଧ୍ୟରେ ସମ୍ପର୍କକୁ ଅଧିକ ଦୃଢ଼ୀଭୂତ କରିବା ନେଇ ସୁଯୋଗ ସୃଷ୍ଟି କରିବ, ଦୁଇ ଦେଶ ମଧ୍ୟରେ ସହଯୋଗକୁ ଅଧିକ ବ୍ୟାପକ କରିବ। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି ସ୍ଲୋଭାକିଆର ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ଫଳପ୍ରଦ ହେବା ନେଇ ସେ ଆଶାବ୍ୟକ୍ତ କରିଛନ୍ତି। 1993 ସ୍ଲୋଭାକିଆ ସ୍ୱାଧୀନତା ହାସଲ କରିବା ପରେ ଭାରତର ପ୍ରଧାନମନ୍ତ୍ରୀଙ୍କର ଏହା ହେଉଛି ସେଠାକୁ ପ୍ରଥମ ଗସ୍ତ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ଲୋଭାକିଆକୁ 2025 ମସିହା ଏପ୍ରିଲ ମାସରେ ଗସ୍ତ କରିଥିଲେ। ସ୍ଲୋଭାକର ରାଷ୍ଟ୍ରପତି ପିଟର ପେଲିଗ୍ରିମି ଗତ ଫେବୃୟାରୀ ମାସରେ ଏଆଇ ପ୍ରଭାବ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଭାରତ ଆସିଥିଲେ। ଭାରତ ଏବଂ ସ୍ଲୋଭାକିଆ ମଧ୍ୟରେ ବାଣିଜ୍ୟ, ପୁଞ୍ଜିନିବେଶ, ଅଟୋମୋବାଇଲ୍ ଏବଂ ରେଳ ନିର୍ମାଣ ସମ୍ବନ୍ଧୀୟ ଆଦି ବିଭିନ୍ନ ପ୍ରସଙ୍ଗରେ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହେବାର ସମ୍ଭାବନା ରହିଛି। ଉତ୍ତରପ୍ରଦେଶର ଗୌତମ ବୁଦ୍ଧ ନଗରର ଜେୱାର୍ସ୍ଥିତ ନୋଏଡା ଆନ୍ତର୍ଜାତିକ ବିମାନ ବନ୍ଦରର ଆଜି ପ୍ରଥମ ବାଣିଜ୍ୟିକ ବିମାନ ସେବା ଆରମ୍ଭ ହେବାକୁ ଯାଉଛି। ଇଣ୍ଡିଗୋ ଏୟାରଲାଇନ୍ସର ଏହି ପ୍ରଥମ ବିମାନ ଲକ୍ଷ୍ନୌରୁ ସକାଳ 7:05 ଛାଡ଼ି ନୋଏଡା ଆନ୍ତର୍ଜାତିକ ବିମାନ ବନ୍ଦରରେ ସକାଳ 8:05 ସମୟରେ ପହଞ୍ଚବାର କାର୍ଯ୍ୟସୂଚୀ ରହିଛି। ଏହାପରେ ପ୍ରଥମ ନିୟମିତ ବାଣିଜ୍ୟିକ ବିମାନ ସେବା ନୋଏଡାରୁ ବାଙ୍ଗାଲୋର ପର୍ଯ୍ୟନ୍ତ ଆରମ୍ଭ ହେବ। ସେହିପରି ଜେୱାର୍ ବିମାନ ବନ୍ଦରରୁ ପ୍ରଥମ ବିମାନ ସକାଳ 8:00 ଛାଡ଼ିବ। ଏହି ବିମାନ ଲକ୍ଷ୍ନୌ ଯିବ। ଜେୱାର୍ ବିଧାୟକ ଧୀରେନ୍ଦ୍ର ସିଂଙ୍କ ସମେତ 20 ଜଣ ମହିଳା ଏବଂ 172 ଜଣ ଚାଷୀ ଏହି ବିମାନରେ ଯାତ୍ରା କରିବେ। ଲକ୍ଷ୍ନୌରେ କୃଷକମାନେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟି କୃତଜ୍ଞତା ଜ୍ଞାପନ କରିବେ। ଜେୱାର୍ ବିମାନ ବନ୍ଦର ପ୍ରାୟ 3,300 ଏକର ପରିମିତ ଅଞ୍ଚଳରେ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2021 ମସିହା ନଭେମ୍ବର 25 ତାରିଖରେ ଏହି ବିମାନ ବନ୍ଦରର ଶିଳାନ୍ୟାସ କରିଥିଲେ। ଗତ 12 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ ମନ୍ତ୍ରକୁ ଆଧାର କରି ଭାରତରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ଏହି ସମୟ ମଧ୍ୟରେ ସରକାର ଗରିବ, କୃଷକ, ମହିଳା ଓ ଯୁବବର୍ଗଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଆଜି ଆସନ୍ତୁ ଶୁଣିବା 2047 ବିକଶିତ ଭାରତ ଗଠନ ପାଇଁ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ଅତ୍ୟାଧୁନିକ ଭିତ୍ତିଭୂମି ବ୍ୟବସ୍ଥା ସମ୍ପର୍କରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରଙ୍କ ଅମଳରେ ଭିତ୍ତିଭୂମି କ୍ଷେତ୍ରରେ 6 ଗୁଣ ବ୍ୟୟ ବୃଦ୍ଧି କରାଯାଇଛି। 2014-15 ମସିହାରେ ଭିତ୍ତିଭୂମି କ୍ଷେତ୍ର ପାଇଁ 2 ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବାବେଳେ ସମ୍ପ୍ରତି ଏହାକୁ 12.2 ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଗତ 12 ବର୍ଷ ମଧ୍ୟରେ ଦେଶର ସହରାଞ୍ଚଳ ପରିବହନ ବ୍ୟବସ୍ଥାର ପରିବର୍ତ୍ତନ କରାଯାଇଛି। ଭାରତର ମେଟ୍ରୋ ରେଳ ବ୍ୟବସ୍ଥା 5 ଗୁଣ ବୃଦ୍ଧି କରାଯାଇଛି। 248 କିଲୋମିଟରରୁ ଏହା ଆଜି 1100 କିଲୋମିଟରରେ ପହଞ୍ଚପାରିଛି। ଭାରତ ଆଜି ବିଶ୍ୱର ଦ୍ୱିତୀୟ ବୃହତ୍ତମ ସଡ଼କ ନେଟୱର୍କ ବ୍ୟବସ୍ଥାରେ ପହଞ୍ଚପାରିଛି। ଜାତୀୟ ପରୀକ୍ଷଣ ସଂସ୍ଥାନ ଏନ୍ଟିଏ ପକ୍ଷରୁ ନିଟ୍ ୟୁଜି ପୁନଃ ପରୀକ୍ଷା ପାଇଁ ଆଡ୍ମିଟ୍ କାର୍ଡ ଜାରି କରାଯାଇଛି। ପରୀକ୍ଷାର୍ଥୀମାନେ ଏନ୍ଟିଏର ୱେବ୍ସାଇଟ୍ରୁ ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ। ପରୀକ୍ଷା ଆସନ୍ତା 21 ତାରିଖ ଅପରାହ୍ନ 2:00-5:15 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପରୀକ୍ଷାର୍ଥୀମାନେ ସେମାନଙ୍କ ଅର୍ଥ ଫେରସ୍ତ ପାଇଁ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିବା ପାଇଁ ଏନ୍ଟିଏ ପକ୍ଷରୁ ପରାମର୍ଶ ଦିଆଯାଇଛି। ଆମେରିକାରେ ଏକ ବିମାନ ମିସୋରିଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଏଥିରେ ଯାତ୍ରା କରୁଥିବା ସମସ୍ତ 12 ଜଣ ପ୍ରାଣ ହରାଇଥିବା କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ମିସୋରି ହାଇୱେ ପାଟ୍ରୋଲ ଜଷ୍ଟିନ୍ ୟୁଇ କହିଛନ୍ତି ଏହି ବିମାନ ସ୍କାଇଡାଇଭ୍ କରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇ ସେଥିରେ ନିଆଁ ଲାଗିଯାଇଥିଲା। ଜାତୀୟ ପରିବହନ ସୁରକ୍ଷା ବୋର୍ଡ ପକ୍ଷରୁ ଏହି ଦୁର୍ଘଟଣାର ତଦନ୍ତ କରାଯିବ ବୋଲି କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଯୋଗର ଉପକାରିତା ଶୀର୍ଷକ ଆଲୋଚନା ପ୍ରଚାର କରାଯିବ। ଯୋଗ ବିଶେଷଜ୍ଞ ଅନିତା କୌଶିକ ଏବଂ କମଲ କିଶୋର ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01 2371111 2331444 2331 0481 ଏବଂ 23717106 ନମ୍ଘରକୁ ଡାଏଲ କରିବାକୁ ହେବ। ଏହା ବ୍ୟତୀତ ଶ୍ରୋତାମାନେ 9289904044 ନମ୍ଘରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଏହା ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ ଓ ଅତିରିକ୍ତ ଫ୍ରିକ୍ୱେନ୍ସିଗୁଡ଼ିକରୁ ଶୁଣାଯାଇପାରିବ। ଏହା ବ୍ୟତୀତ ଆମର ୱେବ୍ସାଇଟ୍ newsonair.gov.in ଏବଂ ୟୁଟ୍ୟୁବ୍ ଚ୍ୟାନେଲ୍ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ରେ ଏହା ଉପଲବ୍ଧ ହେବ। ଆଇସିସି ମହିଳା ଟି20 ବିଶ୍ୱକପ୍ ଗ୍ରୁପ୍ ଏ ପ୍ରତିଯୋଗିତାରେ ଭାରତ ପାକିସ୍ତାନକୁ 64 ରନ୍ରେ ପରାସ୍ତ କରିଛି। ବର୍ମିଂହାମ୍ର ଏଜ୍ବଷ୍ଟନ୍ କ୍ରିକେଟ୍ ଖେଳପଡ଼ିଆରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଭାରତ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ପାଇଁ 171 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଏହାର ଜବାବରେ ପାକିସ୍ତାନ 17 ଓଭରରେ ସମସ୍ତ ୱିକେଟ୍ ହରାଇ 106 ରନ୍ କରିଥିଲା। ଭାରତ ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ୍ ହରାଇ 170 ରନ୍ ସଂଗ୍ରହ କରିଥିଲା। ଭାରତ ପକ୍ଷରୁ ସ୍କୃତି ମାନ୍ଧାନା 44 ବଲ୍ରେ 68 ରନ୍ ସଂଗ୍ରହ କରିଥିଲେ। ଦୀପ୍ତି ଶର୍ମାଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଛି। ଅନ୍ୟ ଏକ ମ୍ୟାଚ୍ରେ ବାଂଲାଦେଶ ନେଦରଲ୍ୟାଣ୍ଡ ବିପକ୍ଷରେ 6 ୱିକେଟ୍ରେ ବିଜୟ ହାସଲ କରିଛି। ନେଦରଲ୍ୟାଣ୍ଡ ନିର୍ଦ୍ଧାରିତ 20 ଓଭରରେ 8 ୱିକେଟ୍ ହରାଇ 138 ରନ୍ ସଂଗ୍ରହ କରିଥିବାବେଳେ ଏହାର ଜବାବରେ ବାଂଲାଦେଶ 19 ଓଭର ଗୋଟିଏ ବଲ୍ରେ 4ଟି ୱିକେଟ୍ ବିନିମୟରେ 141 ରନ୍ ସଂଗ୍ରହ କରି ବିଜୟ ହାସଲ କରିଥିଲା। ଆସନ୍ତାକାଲି ଆଇସିସି ମହିଳା ଟି20 ବିଶ୍ୱକପ୍ର 2ଟି ଗ୍ରୁପ୍ ମ୍ୟାଚ୍ ହେବ। ପ୍ରଥମ ମ୍ୟାଚ୍ଟି ରାତି 7:00 ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ଅନ୍ୟ ମ୍ୟାଚ୍ଟି ରାତି 11:00 ଇଂଲଣ୍ଡ ଏବଂ ଆୟାର୍ଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହେବ। ଉଭୟ ମ୍ୟାଚ୍ ସାଉଥାମ୍ପଟନ୍ର ହମ୍ସ୍ପେୟାର ବାଓଲ୍ଠାରେ ଖେଳାଯିବ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଗତକାଲି ଅନୁଷ୍ଠିତ ଖେଳରେ ଜର୍ମାନୀ କୁରାସାହକୁ 7-1 ପରାସ୍ତ କରିଛି। ଜର୍ମାନୀର ମିଡ୍ଫିଲ୍ଡର ଫେଲିସ୍ ମେଜର ପ୍ରଥମ 6 ମିନିଟ୍ରେ ଗୋଲ୍ ଦେଇଥିଲେ। କୁରାସାହ 21 ମିନିଟ୍ରେ ତା'ର ପ୍ରଥମ ଗୋଲ୍ ଦେଇଥିଲା। ଅନ୍ୟ ଏକ ଗ୍ରୁପ୍ ଏଫ୍ ମ୍ୟାଚ୍ରେ ନେଦରଲ୍ୟାଣ୍ଡ୍ସ ଏବଂ ଜାପାନ ମଧ୍ୟରେ ମ୍ୟାଚ୍ 2-2 ଗୋଲ୍ରେ ଅମୀମାଂସିତ ରହିଛି। ଆଜି ଗ୍ରୁପ୍ ଏଫ୍ ମ୍ୟାଚ୍ ତୁନିସିଆ ଏବଂ ସ୍ୱିଡେନ୍ ମଧ୍ୟରେ ହେବ। ଏହା ମେକ୍ସିକୋର ମଣ୍ଟେରେରୀ ଷ୍ଟାଡିୟମ୍ଠାରେ ଭାରତୀୟ ସମୟ 7:30 ହେବ। ସେହିପରି ଗ୍ରୁପ୍ ଏଚ୍ ମ୍ୟାଚ୍ ସ୍ପେନ୍ ଏବଂ କାବୋଭେଡେ ମଧ୍ୟରେ ହେବ। ଏହା ଆମେରିକାର ଆଟ୍ଲାଣ୍ଟା ଷ୍ଟାଡିୟମ୍ଠାରେ ରାତି 9:30 ସମୟରେ ଆରମ୍ଭ ହେବ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପଶ୍ଚିମବଙ୍ଗ ସିକ୍କିମ୍ ଅରୁଣାଚଳ ପ୍ରଦେଶ ଆସାମ ଏବଂ ମେଘାଳୟରେ ଆସନ୍ତା 6-7 ଦିନ ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ସୂଚନା ଦିଆଯାଇଛି। ସେହିପରି ଉତ୍ତର ପୂର୍ବ ଭାରତ ଏବଂ ପଶ୍ଚିମବଙ୍ଗରେ ଆଜି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପାଗ ଅନୁକୂଳ ଥିବାରୁ ମହାରାଷ୍ଟ୍ରର କେତେକ ଅଞ୍ଚଳ କର୍ଣ୍ଣାଟକ ତେଲଙ୍ଗାନା ଆନ୍ଧ୍ରପ୍ରଦେଶ ପଶ୍ଚିମବଙ୍ଗ ଓଡ଼ିଶା ଝାଡ଼ଖଣ୍ଡ ବିହାର ଏବଂ ଦକ୍ଷିଣ ଛତିଶଗଡ଼ ଅଞ୍ଚଳରେ ଆସନ୍ତା 4-5 ଦିନ ମଧ୍ୟରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଫ୍ରାନ୍ସର ଏଭିଆନ୍ଠାରେ ଆଜିଠାରୁ ଆରମ୍ଭ ହେବ ତିନିଦିନିଆ 52ତମ G7 ରାଜ୍ୟଗୋଷ୍ଠୀ ସମ୍ମିଳନୀ। ଆସନ୍ତାକାଲି ଯୋଗଦେବେ ପ୍ରଧାନମନ୍ତ୍ରୀ। ସ୍ଲୋଭାକ୍ ପ୍ରତିପକ୍ଷଙ୍କ ସହ ଆଜି ପ୍ରଧାନମନ୍ତ୍ରୀ କରିବେ ଦ୍ୱିପାକ୍ଷିକ ଆଲୋଚନା। ନିଟ୍ ୟୁଜି ପୁନଃ ପରୀକ୍ଷା ପାଇଁ ଜାରି ହେଲା ଆଡ୍ମିଟ୍ କାର୍ଡ। ଆଇସିସି ମହିଳା ଟି20 ବିଶ୍ୱକପ୍ ପ୍ରତିଯୋଗିତାରେ ପାକିସ୍ତାନକୁ 64 ରନ୍ରେ ପରାସ୍ତ କଲା ଭାରତ ଏବଂ ଫିଫା ବିଶ୍ୱକପ୍ ପ୍ରତିଯୋଗିତାରେ କୁରାସାହକୁ ପରାସ୍ତ କଲା ଜର୍ମାନୀ।